નમસ્કાર, હું જગન્નાથ સાહુ, 38 વાર્ડ નંબર મુંડાસી. ଲୋକମାନେ ଯୋଉ ଏଣେ ତେଣେ ପ୍ଲାଷ୍ଟିକ ପଦାର୍ଥ ଫୋପାଡୁଛନ୍ତି, ତାକୁ ଆମେ ନ ଫୋପାଡି ତାକୁ ଆମେ କିଛି ଗଛ ଲଗେଇ ପାରିବା, କିଛି ଡିଜାଇନ କରିକି ବି ଘରେ ସଜେଇ ପାରିବା, ତାକୁ ବାହାରେ ନ ପକେଇ ବାହାରେ ପକେଇବା ଦ୍ଵାରା ମାଟି ବିଶୁଦ୍ଧ ହବ, ମାଟି ଦ୍ଵାରା ବି ରୋଗ ବି ବ୍ୟାପିବ. ତାକୁ ଆମେ ସୁରକ୍ଷିତ ରହିପାରିଥିବା ପ୍ଲାଷ୍ଟିକ କମ କରିବା.